ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜ ଓଡ଼ିଶା ଆସୁଛନ୍। କୃଷକମାନଙ୍କର କମାନୀ ବଢ଼ାବାର, ପୋଷଣ ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜୈବିକ ଚାଷକେ ତହକାବାର ବାବଦ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ସେ ଭାଗ ନେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହେବାରକେ ଥିବା ମଡ଼ିଆ ଦିବସ ଉଦ୍ଘାଟନୀ ସଭାଥି ଶ୍ରୀ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏ ଅବସରରେ ଓଡ଼ିଶା ସହିତ ସବୁ ଦେଶେ ଶ୍ରୀଅନ୍ନ ଉତ୍ପାଦନ ପ୍ରକ୍ରିୟାକରଣ ଆଉ ବ୍ୟବହାରକେ ତହକାବା ଲାଗି କେନ୍ଦ୍ର ସରକାରଙ୍କ ଚେରେଷ୍ଟା ବାବଦେ ଆଲୋଚନା ହେବା। ବେଲବୁଡ଼େ ଶ୍ରୀ ଚୌହାନ କଟକ ବିଦ୍ୟାଧର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ନ ହେବାରକେ ଥିବା ବୈଠକଥି ଅଧ୍ୟକ୍ଷତା କରିବେ। ବୈଠକଥି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଦାଏଲ ଆତ୍ମନିର୍ଭରତା ମିଶନ ଆଉ ଜାତୀୟ ଜୈବିକ କୃଷି ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରିବେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଇବାକାଲ ମତଦାନ ହେବା, ଏଥିଲାଗି ଗଲାକାଲୁ ପ୍ରଚାର ଶେଷ ହୋଇଛି। ବିଧାନସଭା କ୍ଷେତ୍ରର 2,48,256 ଜନ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଆଇବାକାଲ ସକାଳର 7 ବଜେନୁ ଉପରବେଲା 5 ବଜେ ତକ ଭୋଟ ହେବା। ନକ୍ସଲ ପ୍ରଭାବିତ 47 ବୁଥ୍ନ 4 ବଜେ ତକ ଭୋଟ ଗ୍ରହଣ କରାଯିବା। ଆଇବା 14 ତାରିଖ ଶୁକ୍ରବାର ଦିନ ଭୋଟ ଗନ୍ତି ହୋଇକରି ଫଲାଫଲ ବାହାରିବା। ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ପ୍ରଶାସନ ତରଫରୁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍।
ନୂଆପଡ଼ା ଉପନିର୍ବାଚନରେ ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଛନ୍ତି ସମସ୍ତେ ଜିଲ୍ଲା ଛାଡ଼ି ଦେଇଛନ୍ତି, ସେଇଟା ଛାଡ଼ିବାକୁ ଆଦେଶ କରାଯାଇଛି, ଛାଡ଼ୁଛନ୍ତି। ଆମେ ଆଶା କରୁଛୁ ସବୁ ଦୃଷ୍ଟିରୁ ସବୁ ବ୍ୟବସ୍ଥା ଆମେ ଠିକ୍ କରିଦେଇଛୁ। ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳାରେ ହେବ, ଲୋକ ବହୁ ସଂଖ୍ୟାରେ ମତଦାନ କରିବେ ବୋଲି ଆମେ ଆଶା କରୁଛୁ। 57 ସେନ୍ସିଟିଭ ବୁଥ୍ ଅଛି, ସବୁ ବୁଥ୍ର ଆମର ପୋଲିସ ବ୍ୟବସ୍ଥା କରାଯାଇଛି, ମାନେ ସବୁ ବୁଥ୍ର 1/4 ସେଣ୍ଟ୍ରାଲ ଆର୍ମ ପୋଲିସ ଦିଆଯାଇଛି। ତେଣୁ ଆମେ ଆଶା କରୁଛୁ କୌଣସି ଲାଣ୍ଡର ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ଆଶା କରୁଛୁ।
ସେଡ଼େ ନୂଆପଡ଼ା ପୁଲିସ ତରଫୁ କଣ୍ଟ୍ରୋଲ ରୁମ୍ ଖୋଲାଯିବାର ସହିତ 2 ମୋବାଇଲ ନମ୍ଘର ବିଲ୍ ଜାରି କରାଯାଇଛି। କଟକ ବକ୍ସି ବଜାର ଆପାର୍ଟମେଣ୍ଟ ବାଲକୋନି ଧସ୍କିବାର ଘଟଣାଟି 3 ଜଣଙ୍କ ଜୀବନ ଯାଇଥିବା ବେଳେ 4 ଜଣ ଜବର ଜଖମ ହୋଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣା ଲାଗି ପରିବାର ଲୋକ ସମବେଦନା ଜଣାବାର ସହିତ ମୃତକମାନଙ୍କ ପରିବାର ଲୋକ 4,00,000 ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ତରଫୁ ଭୁବନେଶ୍ୱର ଜୟଦେବ ଭବନଠାରେ ଆଇବା 16 ତାରିଖ ଦିନ ଜାତୀୟ ପ୍ରେସ୍ ଦିବସ 2025 ପାଳନ କରାଯିବା। ଜାତୀୟ ସାମାଜିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କର ପୁରୋହିତ୍ୟ ହେବାକେ ଥିବା କାର୍ଯ୍ୟକ୍ରମଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ, ପ୍ରଶାସକ ଆଉ ବରିଷ୍ଠ ସାମ୍ବାଦିକମାନେ ଯୋଗ ଦେବେ। ପୁଷ୍ଟିକର ଖାଦ୍ୟ ମଡ଼ିଆର ବ୍ୟବହାର ଆଉ ପ୍ରଚାର ପ୍ରସାରକେ ତହକାବାର ଲାଗି 2023 ମସିହାନୁ ନଭେମ୍ବର 10 ତାରିଖ ଦିନକେ ରାଇଜେ ମଡ଼ିଆ ଦିବସ ଭାବେ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ମିଲେଟ୍ ମିଶନର ଇଟା ଗୋଟେ ଅଂଶ ଏ। ମଡ଼ିଆ ଦିବସ ପାଳନ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାର କାର୍ଯ୍ୟକ୍ରମମାନ ହେବା। ଇନ ଜନେଇ ଦିଆଯାଇପାରେ ଯେ ମିଲେଟ୍ ଉତ୍ପାଦନ ଆର୍ ବ୍ୟବହାରକାରୀମାନଙ୍କୁ ତହକାବାର ଲାଗି 2017 ମସିହାତି ରାଇଜେ ମିଲେଟ୍ ମିଶନ ମୂଲ ହୋଇଥିଲା। ଶାନ୍ତି ଓ ବିକାଶ ଲାଗି ଆଜି ସାରା ପୃଥିବୀର ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି। ସମାଜର ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦେ ଲୋକଙ୍କୁ ସଚେତନ କରିବାର ସହିତ ଶାନ୍ତି ଓ ନିରନ୍ତର ବିକାଶ ଲାଗି ବିଜ୍ଞାନର ବ୍ୟବହାର ଉପରେ ଜୋର୍ ଦିଆଯାଉଛି। ଫି ଦିନିଆ ଜୀବନର ବିଜ୍ଞାନର ବ୍ୟବହାର ଇତାର ସହିତ ଲୋକଙ୍କର ଯୋଡ଼ି ହେବାରଟା ଆଉ ବିଜ୍ଞାନ ଦିଗେ ଜାତୀୟ ଆନ୍ତର୍ଜାତୀୟ ସ୍ତରର ପ୍ରତିବଦ୍ଧତାକେ ତହକାବା ଲାଗି 2001 ମସିହାନୁ ଆଜିର ଦିନକେ ବିଶ୍ୱ ବିଜ୍ଞାନ ଦିବସ ଭାବେ ପାଳନ କରବାରକେ ୟୁନେସ୍କୋ ତରଫୁ ଘୋଷଣା କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ ବଲୱନ୍ତ ସିଂ ଗଲାକାଲ ବୁର୍ଲା ଓ ହୀରାକୁଦ୍ନ ହୀରାକୁଦ୍ ମାଷ୍ଟର ପ୍ଲାନ୍ ପ୍ରକଳ୍ପ କାମର ସମୀକ୍ଷା କରିଛନ୍। ମାଷ୍ଟରପ୍ଲାନ କାମକେ ତୁର୍ତ୍ତି ସାରବାରକେ ଶ୍ରୀ ସିଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ପ୍ରକଳ୍ପଥି ହୀରାକୁଦ୍ନ ବୈଷୟିକ ଶକ୍ତି କେନ୍ଦ୍ର ଆଉ ଖଣି ସଂଗ୍ରହାଳୟ ଖୋଲାଯିବା। ହୀରାକୁଦ୍ ଡ୍ୟାମ୍ର 2 ପ୍ରବେଶ ପଥନ ଏରାଇଭାଲ ପଏଣ୍ଟ ରହିବା, ସେନ ଏଣ୍ଟ୍ରି ଗେଟ୍, ପାର୍କିଂ ସୁବିଧା, ଟିକେଟ୍ କାଉଣ୍ଟର, ଫୁଡ୍କୋର୍ଟ ବିଲ୍ ରହିବା। ଗଲାକାଲ ସମୀକ୍ଷା ବେଳେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦନ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମ୍ପାଲି ଉଚ୍ଚ ବିଦ୍ୟାଳୟ ଖେଲପଡ଼ିଆନ ଦୁଇଦିନିଆ ଜିଲ୍ଲାସ୍ତରୀୟ ଖେଲକୁଦ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବିମଲ ତାଣ୍ଡିଙ୍କ ଦେଖରେଖ ଦେଇଥିବା ପ୍ରତିଯୋଗିତାଟି ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ରୁ 130 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ସଫଳ ହୋଇଥିବା 25 ଜଣ ପ୍ରତିଯୋଗୀ ଆଇବା 11 ତାରିଖରୁ ବାଲେଶ୍ୱର ନ ହେବାରକେ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍। ପାଣିପାଗ ରାଜ୍ୟ ଆଇବା 2 ଦିନ ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର তরফ অনুমান করা যাইছে। এই সময়তি রাজ্যে পাক সুখা রহবা, রাজ্যর ভিতরিয়া ইলাকা সহিত পশ্চিম ওড়িশার কেতটা জাগান কুহড়ি দেখা দেবা। এছাড়া আঞ্চলিক খবর ইন শেষ হল, আর বেলার আঞ্চলিক খবর শুনিপারবে রাতে 7:02 মিনিট থি। জুহার।